26 ଇସ୍ରାଏଲ ଲୋକେ ଯୀଶୁଙ୍କୁ ଗ୍ରହଣ ନକରି ତାଙ୍କୁ ମୃତ୍ୟୁଦଣ୍ଡ ଦେଲେ। ସୈନ୍ୟମାନେ ତାଙ୍କୁ କୃଶକାଠ ଉପରେ କଣ୍ଟା ମାରି ଝୁଲେଇଦେଲେ। ତାଙ୍କ ସହ ଆଉ 2 ଜଣଙ୍କୁ ମାରିଦେଲେ। ଏହି 2 ଜଣ ଚୋର ଓ ଡକାୟତ ଥିଲେ, କିନ୍ତୁ ଯୀଶୁ ଈଶ୍ୱରଙ୍କର କୌଣସି ନିୟମ ଲଙ୍ଘନ କରିନାହାନ୍ତି। କିନ୍ତୁ ଆପଣ ଓ ମୁଁ ଈଶ୍ୱରଙ୍କ ନିୟମକୁ ଲଙ୍ଘନ କରିଅଛୁ, ତେଣୁ ଆମେ ଈଶ୍ୱରଙ୍କ ଠାରୁ ଦଣ୍ଡ ଅନନ୍ତ ମୃତ୍ୟୁର ଯୋଗ୍ୟ। କିନ୍ତୁ ଈଶ୍ୱର ସମସ୍ତ ଲୋକଙ୍କୁ ପ୍ରେମ କରନ୍ତି, ଆମ ଅନନ୍ତ ମରଣରେ ସେ ଇଚ୍ଛା କରନ୍ତି ନାହିଁ। ସେ ନିଜ ପୁତ୍ର ଯୀଶୁଙ୍କୁ ଆମ ପ୍ରତି ବଦଳରେ ମରିବା ପାଇଁ ଜଗତକୁ ପଠାଇଲେ। ମଶାଙ୍କ ସମୟରେ ମେଷ ଶାବକର ରକ୍ତ ଲୋକମାନଙ୍କୁ ରକ୍ଷା କଲା। ଯୀଶୁ ସେହି ପ୍ରାୟଶ୍ଚିତ ମେଷ ଶାବକ ଆମ ପାଇଁ ମୃତ୍ୟୁବରଣ କଲେ। ତାଙ୍କ ରକ୍ତ ଦ୍ୱାରା ଆମେ ମୁକ୍ତ ହୋଇଅଛୁ। ଯେ କେହି ଯୀଶୁଙ୍କୁ ଦେଖିବ ସେ ବଞ୍ଚିବ। ମଶା ଯେପରି ପିତ୍ତଳ ସର୍ପ ଉଠାଇଲେ, ଯୀଶୁ ଖ୍ରୀଷ୍ଟ ସେହିପରି ଉପରକୁ ଉଠାଯିବେ। ପୁଣି ଯେ କେହି ତାଙ୍କୁ ବିଶ୍ୱାସ କରେ ସେ ବଞ୍ଚିବ।